ନମସ୍କାର ପ୍ରିୟ ଶ୍ରୋତା ବନ୍ଧୁ, ଜନହିତବାଣୀକୁ ଆପଣମାନଙ୍କୁ ସ୍ୱାଗତ ସ୍ୱାଗତ କରୁଛି ଆମର ଆଜିର ଏହି କାର୍ଯ୍ୟକ୍ରମ ହୃଦୟର ଅନୁଭୂତି ସିଜନ ଟୁକୁ। ଆଜି ଆମ ଗହଣରେ ଉପସ୍ଥିତ ଅଛନ୍ତି ଆମର ସ୍ୱତନ୍ତ୍ର ଅତିଥି ଚାନ୍ଦିନୀ ଦାସ, ଯିଏକି ୱାଟର କିଓସ୍କରେ କାର୍ଯ୍ୟରତ ଅଛନ୍ତି। ସେ ଜଣେ ଟ୍ରାନ୍ସ ଓମେନ୍, ଯିଏକି କଳିଙ୍ଗ ଷ୍ଟୁଡ଼ିଓ କିନ୍ନର ବସ୍ତିରେ ବସବାସ କରୁଛନ୍ତି। ମ୍ୟାଡ଼ାମ, ଆପଣଙ୍କୁ ଆଜିର କାର୍ଯ୍ୟକ୍ରମକୁ ସ୍ୱାଗତ।
ଧନ୍ୟବାଦ ମ୍ୟାଡ଼ାମ।
ତେବେ ଶ୍ରୋତା ବନ୍ଧୁ, ଡେରି କାହିଁକି, ଚାଲନ୍ତୁ ଆମ କାର୍ଯ୍ୟକ୍ରମକୁ ଆଗକୁ ନେବା। ବର୍ତ୍ତମାନ ମୁଁ ଚାନ୍ଦିନୀ ମ୍ୟାଡ଼ାମଙ୍କୁ ଅନୁରୋଧ କରୁଛି, ଆପଣ ପରିଚୟ ସଂକ୍ଷିପ୍ତରେ ଆମ ଶ୍ରୋତାବନ୍ଧୁମାନଙ୍କୁ କୁହନ୍ତୁ।
ନମସ୍କାର, ମୁଁ ଚାନ୍ଦିନୀ କିନ୍ନର, ମୁଁ କଳିଙ୍ଗ ଷ୍ଟୁଡ଼ିଓ କିନ୍ନର ବସ୍ତିରେ ରହୁଛି। ମୁଁ ଡିପ୍ଲୋମା ଇଞ୍ଜିନିୟରିଂ କରୁଛି। ମୁଁ ଦୀର୍ଘ 3 ବର୍ଷ ହୋଇଯିବା ୱାଟର କିଓସ୍କରେ କାମ କରୁଛି।
ଧନ୍ୟବାଦ ମ୍ୟାଡ଼ାମ। ତେବେ ଚାଲନ୍ତୁ ଆପଣଙ୍କ ବିଷୟରେ ଟିକେ ଆଗକୁ ଜାଣିବା। ତ ଚାନ୍ଦିନୀ ମ୍ୟାଡ଼ାମ, ଆମେ ଜାଣିଛୁ ଯେ ଆପଣ ୱାଟର କିଓସ୍କରେ କାମ କରୁଛନ୍ତି। ଏଥିରେ କାମ କରିବା ଆଗରୁ ଆପଣଙ୍କ ଜୀବନର ଜର୍ଣ୍ଣି କିପରି ଥିଲା ଟିକେ ଆମ ଶ୍ରୋତାବନ୍ଧୁମାନଙ୍କୁ କହିବେ।
ମୋ ଘର ହେଉଛି ପାରାଦୀପ। ଯେତେବେଳେ କି ମୁଁ ପ୍ରଥମେ ସୋସିଆଲ ମିଡ଼ିଆ ୟୁଜ୍ କରୁଥିଲି, ସେତେବେଳେ ମୋର ଗୋଟେ ଡକ୍ଟରଙ୍କ ସହ କଥା ହେଉଥିଲି ଇନଷ୍ଟାଗ୍ରାମରେ। ବାପାଙ୍କ ଗୋଡ଼ ସେତେବେଳେ କିଛି ଭାଙ୍ଗି ଯାଇଥିଲା, କିଛି ଆର୍ଥିକ ଇଏ ପାଇଁ ମୁଁ ତାଙ୍କୁ କହିଥିଲି କିଛି ଗୋଟେ ଜବ୍ ଦେଖିବା ପାଇଁ। ସେ କ'ଣ କହିଲେ, କହିଲେ କି ହଁ ମୁଁ ତୁମେ ଗୋଟେ ଜବ୍ ଦେଖିଛି, ତୁମେ ଆସ ଭୁବନେଶ୍ୱର। ତା'ପରେ ଭୁବନେଶ୍ୱର ଆସିଲି, ଆସିବା ପରେ ତାଙ୍କ ରୁମ୍କୁ ଗଲି, ତାଙ୍କ ରୁମ୍ରେ ରହିଲି ରାତିରେ। ତା'ପରେ ସେ କହିଲେ କି ତାଙ୍କ ସହ କିଛି ଖରାପ କାମ କରିବା ପାଇଁ, ଯେହେତୁ ମୁଁ ଗାଁ ଛାଡ଼ିକି ଭୁବନେଶ୍ୱର ଆସିଛି କାମ ପାଇଁ। ମୁଁ ବି ଆଉ ଏତେ କିଛି ବି ଆଗ ପଛ ଦେଖିନଥିଲି, ତାଙ୍କ ସହ ଖରାପ ସମ୍ପର୍କ ରଖିଥିଲି, କେବଳ କାମ ପାଇଁ ତାଙ୍କ ସହିତ ଖରାପ ସମ୍ପର୍କ ରଖିଥିଲି। ସେଠି ରଖିବା ପରେ ସେଠି କ'ଣ କଲି, ମୁଁ କାମ କଲି ସେ ହସ୍ପିଟାଲରେ। ମୋର ଜଣେ ରିଲେଟିଭ୍ ଥିଲେ, କାମ କରୁଥିଲେ ଆପୋଲୋ ହସ୍ପିଟାଲରେ ଲ୍ୟାବ୍ରେ। ତାଙ୍କଠୁ ବୁଝିକି ଆପୋଲୋ ହସ୍ପିଟାଲ ଲ୍ୟାବ୍ରେ କି ଫାଙ୍କା ଥିଲା, ସେ ସେଠୁ ମୋତେ ଆପୋଲୋ ହସ୍ପିଟାଲ ଡାକିକି ସେଠି ମୁଁ ରହିଲି ଆପୋଲୋ ହସ୍ପିଟାଲରେ ଲ୍ୟାବ୍ରେ କାମ କଲି। ଦିନେ ଏମିତି ଡ୍ୟୁଟି ସାରି 7:30 ବେଳେ ଆସିବା ବେଳେ ସନ୍ଧ୍ୟା ସମୟରେ କିଛି ପିଲାମାନେ ମୋତେ ଜବରଦସ୍ତି ଗାଡ଼ିଟେ ବସେଇ ନେଇଯାଇଥିଲେ। ତା'ପରେ ମୋ ସହ ଦୁଷ୍କର୍ମ କରିଛନ୍ତି, ସେମାନଙ୍କୁ ବାରଣ କରିବା ସତ୍ତ୍ୱେ ବି ସେ ଜବରଦସ୍ତି ମୋ ସହ ଖରାପ କାମ କରିଛନ୍ତି। ସେ ଦିନକୁ କେବେ ବି ମୋର ଭୁଲି ପାରୁନି କି ଭୁଲି ହେବନି ସେ ଦିନ କେବେ। ଯେମିତିକି ଝିଅମାନେ ନିଜକୁ ରାତିରେ ଗଲାବେଳେ ଇନସିକ୍ୟୁର ଭାବନ୍ତି, ସେମିତି ଆମେମାନେ ବି ରାତିରେ ଗଲାବେଳେ ଆମେମାନେ ବି ନିଜକୁ ଇନସିକ୍ୟୁର ଭାବୁ, କାରଣ ଆମେମାନେ ବି ନିଜକୁ ଝିଅ ବୋଲି ଫିଲ୍ କରୁ।
ସତରେ ମ୍ୟାଡ଼ାମ, ଆପଣଙ୍କ କାହାଣୀ ବହୁତ ହୃଦୟ ସ୍ପର୍ଶି। ମ୍ୟାଡ଼ାମ, ଏତେ ସଂଘର୍ଷମୟ ଭିତରେ ବି ଆପଣ ଆଜି ଏହି ସ୍ଥାନରେ ପହଞ୍ଚିଛନ୍ତି। ତେବେ ଚାନ୍ଦିନୀ ମ୍ୟାଡ଼ାମ, ଏ ଯେଉଁ ୱାଟର କିଓସ୍କରେ ଆପଣ କାମ କରୁଛନ୍ତି, ସେଥିପାଇଁ ଆପଣଙ୍କୁ କିଏ କିଏ ପ୍ରଥମେ ସହଯୋଗର ହାତ ବଢ଼େଇଥିଲେ?
ଏସବୁ ଇନ୍ସିଡେଣ୍ଟ ହେଲା ପରେ ମୋତେ ଆଉ ସେଠି ରହିବା ପାଇଁ ଇଚ୍ଛା ହେଲାନି। ମୁଁ ଚାହୁଁଥିଲି କି ଆମ ସମ୍ପ୍ରଦାୟର ଲୋକମାନଙ୍କ ସହ ମିଶି ରହିବା ପାଇଁ। ଠିକ୍ ସେହି ସମୟରେ ମୋର ଗୋଟେ ସାଙ୍ଗ ମୋତେ ଦେଖା ହୋଇଥିଲା। ତା'ପରେ ସେ ସାଙ୍ଗ ସହ କଥା ହୋଇକି କଳିଙ୍ଗ ଷ୍ଟୁଡ଼ିଓ ବିଷୟରେ ଜାଣିଲି ଯେ ସେଠି କିନ୍ନରମାନେ ସବୁ ରହୁଛନ୍ତି। ସେଠି ସେ ସାଙ୍ଗ ସହ ଆସିଲି, କିନ୍ନର ବସ୍ତିରେ ରହିଲି। ତା'ପରେ ମୁଁ ସେଠି ସେକ୍ସ ୱାର୍କ ଆଉ ବେଗିଙ୍ଗ ବି କରୁଥିଲି, ସେସବୁ ମୋତେ ଏତେ ଭଲ ବି ଲାଗୁନଥିଲା। ତା'ପରେ ମୁଁ ଆୟସା ମ୍ୟାଡ଼ାମ ଆଉ ମେଘନା ମ୍ୟାଡ଼ାମଙ୍କ ସହ ସେତେବେଳେ ମିଶିଲି। ମିଶିବା ପରେ ମୋ କାମ ବିଷୟରେ, ମୁଁ ତାଙ୍କ ଏକ୍ସପିରିଏନ୍ସ ବିଷୟରେ ତାଙ୍କୁ କିଛି କହିଲି। ତା'ପରେ ସେମାନେ ମୋତେ ଭରସା କରି ଦୀର୍ଘ 3 ବର୍ଷ ହୋଇଯିବ ଆଉ ମୁଁ ଟିଜି ସିକ୍ୟୁରିଟି ତରଫରୁ ମୁଁ ୱାଟର କିଓସ୍କରେ କାମ କରିଆସୁଛି।
ଧନ୍ୟବାଦ ଚାନ୍ଦିନୀ ମ୍ୟାଡ଼ାମ, ଆପଣ ଅତି ବିସ୍ତୃତ ଭାବେ ଆମ ଶ୍ରୋତାବନ୍ଧୁମାନଙ୍କୁ ବୁଝାଇ କହିଲେ। ମୁଁ ବହୁତ ଏକ୍ସାଇଟେଡ଼ ଅଛି ଜାଣିବା ପାଇଁ କି ୱାଟର କିଓସ୍କରେ କେମିତି କ'ଣ କାମ ହେଉଛି ଏବଂ ଆପଣଙ୍କ ଦାୟିତ୍ୱ ସେଠି କ'ଣ ରହୁଛି, ଟିକେ ଆମ ଶ୍ରୋତାବନ୍ଧୁମାନଙ୍କୁ କୁହନ୍ତୁ।
ୱାଟର କିଓସ୍କରେ ମୋର ଦାୟିତ୍ୱ ହେଉଛି ସଫା ରଖିବା। ଯେମିତି କହିବାକୁ ଗଲେ ଜଳ ହିଁ ଜୀବନ, ସେମିତି ସ୍ୱଚ୍ଛତା ହିଁ ଜୀବନ। ଲୋକମାନେ କେମିତି ସ୍ୱଚ୍ଛ ଜଳ ପାଇପାରିବେ ସେ ହେଉଛି ଆମର ଲକ୍ଷ୍ୟ। ଆମେ 6:30 ଯାଏଁ ସେଠି କାମ କରୁ। ତା'ପରେ ଆମେ ଆସିଲା ପରେ ସେଠି ଲୋକମାନେ ପାନ ଛେପ ମଦ କାଚ ପକାଇଥାନ୍ତି, ଯେଉଁଥିପାଇଁ ସେଠି ଲୋକମାନେ ପାଣି ପିଇବାକୁ ଏତେ ପସନ୍ଦ କରନ୍ତିନି। ସେଥିପାଇଁ ଆମେ ସେ ୱାଟର କିଓସ୍କରେ କ୍ଲିନ୍ ଦାୟିତ୍ୱରେ ଅଛୁ। କେବଳ ଏତିକି ନୁହେଁ, ଟାଙ୍କି ଫାଟିଯିବା କି ଟ୍ୟାପ୍ ଫାଟିଯିବା କି ପତ୍ର ପଡ଼ି ଟାଙ୍କିର ପାଣି ଦୂଷିତ ହେବା, ମୁଁ ଆଗରୁ ଯେମିତି କହିଥିଲି କି ଆମେମାନେ ଲୋକମାନଙ୍କୁ ଶୁଦ୍ଧ ଜଳ ଦେବାକୁ ଚାହୁଁଛୁ, ସେଥିପାଇଁ ଆମେ ଚାରିପାଖ କେମିତି ସଫା ରହିବା ଆମେ ସେ ବିଷୟରେ ଦାୟିତ୍ୱ ନେଉ, ଆଉ ସଫା ବି ସେଠି ଆମେ ସବୁଦିନ କରୁଛୁ। ଯଦି କେବେ ବି ଟାଙ୍କି ଫାଟିଯାଉଛି ଆମେ ଅଫିସରେ ଜଣାଉଛୁ କେମିତି ଜଲ୍ଦି ରିପେୟାର ପାଇଁ। କେବଳ ମୁଁ ନୁହେଁ, ମୋ ଭଳି ବି ବହୁତ କିନ୍ନରମାନେ ଏଇ ୱାଟର କିଓସ୍କରେ କାମ କରୁଛନ୍ତି, ସେଥିପାଇଁ ମୁଁ ୱାଟକୋ ଡିପାର୍ଟମେଣ୍ଟକୁ ଧନ୍ୟବାଦ ଦେବାକୁ ଚାହିଁବି। ମୋ ଉପରେ ଯେଉଁମାନେ କାମକୁ ନେଇ ବିଶ୍ୱାସ କରିଥିଲେ ସେମାନଙ୍କୁ ବି ମୁଁ ବହୁତ ଧନ୍ୟବାଦ ଦେବାକୁ ଚାହିଁବି।
ଧନ୍ୟବାଦ ମ୍ୟାଡ଼ାମ ଆମ ଜନହିତବାଣୀ ଷ୍ଟୁଡ଼ିଓକୁ ଆସିଲେ ଏବଂ ଆପଣଙ୍କ ଜର୍ଣ୍ଣି ଆମ ସହ ସେୟାର କଲେ। ମୁଁ ଆଶା କରୁଛି ଆପଣଙ୍କର ଏହି ବାର୍ତ୍ତା ଅନ୍ୟମାନଙ୍କୁ ଇନ୍ସପାୟାର କରିବ। ଧନ୍ୟବାଦ।
ଧନ୍ୟବାଦ ମ୍ୟାଡ଼ାମ।